ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, କ୍ରୀଡ଼ା କ୍ଷେତ୍ରରୁ ଆରମ୍ଭ କରି ଦେଶର ଭବିଷ୍ୟତ ଗଠନରେ ଯୁବବର୍ଗଙ୍କ ଉତ୍ସାହପୂର୍ଣ୍ଣ ଯୋଗଦାନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା। ଜାତୀୟ ଶିକ୍ଷାନୀତି 2020 ଶିକ୍ଷା ବ୍ୟବସ୍ଥାରେ ନୂତନ ଦିଗନ୍ତ ସୃଷ୍ଟି କରିଛି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆସନ୍ତାକାଲି ଅନୁଷ୍ଠିତ ହେବ ପତରପେଣ୍ଡି। ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗାମୀ 2-3 ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନକୁ ଅଗ୍ରସର ହେବା ନେଇ ପାଣିପାଗ କେନ୍ଦ୍ରର ଆକଳନ। ଦେଶର ଯୁବବର୍ଗ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାଠାରୁ ଆରମ୍ଭ କରି ବିନିର୍ମାଣ କ୍ଷେତ୍ର, ମହାକାଶ, ସେମିକଣ୍ଡକ୍ଟର ଏବଂ ଡ୍ରୋନ୍ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଭାରତ ବିଶ୍ୱସ୍ତରରେ ଏକ ପ୍ରମୁଖ ଷ୍ଟାର୍ଟଅପ୍ କେନ୍ଦ୍ର ଭାବେ ଉଭା ହୋଇଛି। ଏହି ସଫଳତା ଯୁବବର୍ଗଙ୍କ ଯୋଗୁଁ ସମ୍ଭବ ହୋଇପାରିଛି। କ୍ରୀଡ଼ା କ୍ଷେତ୍ରଠାରୁ ଆରମ୍ଭ କରି ଦେଶର ଭବିଷ୍ୟତ ଗଠନରେ ଯୁବବର୍ଗଙ୍କ ଉତ୍ସାହପୂର୍ଣ୍ଣ ଯୋଗଦାନକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। ବହୁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତର ଯୁବ କ୍ରୀଡ଼ାବିତ୍ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରି ଦେଶକୁ ଗୌରବାନ୍ୱିତ କରିଛନ୍ତି। ଦେଶରେ ବିଭିନ୍ନ କ୍ଷେତ୍ରରେ ସୃଷ୍ଟି ହୋଇଥିବା ଭିତ୍ତିଭୂମି, ନବସୃଜନ, ଉଦ୍ୟୋଗ କ୍ଷେତ୍ର ଆଦିକୁ ଏହା ପ୍ରୋତ୍ସାହନ ପ୍ରଦାନ କରୁଛି। ଗତ 12 ବର୍ଷ ଧରି କେନ୍ଦ୍ରରେ ଏନ୍ଡିଏ ସରକାର ଯୁବ ନେତୃତ୍ୱାଧୀନ ବିକାଶ ଉପରେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶକୁ ବିଶ୍ୱର ଅଗ୍ରଣୀ ଶକ୍ତି ଭାବେ ପ୍ରତିଷ୍ଠିତ କରିବାରେ ଯୁବପିଢ଼ିଙ୍କ ଭୂମିକା ନିର୍ଣ୍ଣାୟକ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମଧ୍ୟପ୍ରଦେଶର ଭୋପାଳଠାରେ ଆଜି ଯୁବ ଖେଳାଳିଙ୍କ ସହ ମତ ବିନିମୟ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଜାତୀୟ ଶିକ୍ଷାନୀତି 2020 ଶିକ୍ଷା ବ୍ୟବସ୍ଥାରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିଛି। ପାଠପଢ଼ା ସହିତ ଖେଳର ଧାରଣାକୁ ଗୁରୁତ୍ୱ ଦେଇ ଛାତ୍ରଛାତ୍ରୀଙ୍କ ଶିକ୍ଷା, ପ୍ରତିଭା ଓ କୌଶଳର ବିକାଶ ଉପରେ ସରକାର ଗୁରୁତ୍ୱ ଦେଇଆସୁଛନ୍ତି। ଏକାଡେମିକ୍ ବ୍ୟାଙ୍କ କ୍ରେଡିଟ୍ ଏବଂ ଆପ୍ର ଆଇଡି ଭଳି ନୂତନ ପଦକ୍ଷେପ ଛାତ୍ରଛାତ୍ରୀଙ୍କ ଅନୁଭବ, ସଫଳତା ଓ କୌଶଳକୁ ସ୍ୱୀକୃତି ପ୍ରଦାନ କରିବା ସହିତ ଶିକ୍ଷା ଓ କୌଶଳ ମଧ୍ୟରେ ଦୃଢ଼ ସମନ୍ୱୟ ସ୍ଥାପନ କରିଛି। 2036 ଅଲମ୍ପିକ୍ ପ୍ରସ୍ତୁତିଠାରୁ ଆରମ୍ଭ କରି ବିକଶିତ ଭାରତ 2047ର ସଂକଳ୍ପ ପୂରଣ ପର୍ଯ୍ୟନ୍ତ ଯୁବଶକ୍ତି ଭାରତର ସାମର୍ଥ୍ୟ ଓ ସମ୍ଭାବନାର ପ୍ରତୀକ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି। ଦେଶବ୍ୟାପୀ କନ୍ୟା ସନ୍ତାନଙ୍କୁ ସଶକ୍ତ କରିବା ଏବଂ ସାମାଜିକ ଦୃଷ୍ଟିକୋଣକୁ ପରିବର୍ତ୍ତନ କରିବାରେ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଏକ ପ୍ରମୁଖ ପରିବର୍ତ୍ତନକାରୀ ପଦକ୍ଷେପ ଭାବେ ଉଭା ହୋଇଛି। 2015 ଲିଙ୍ଗଗତ ଅସମାନତା ଏବଂ ବୈଷମ୍ୟକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। କନ୍ୟା ସନ୍ତାନଙ୍କର ସୁରକ୍ଷା, ଶିକ୍ଷା ଏବଂ ବଞ୍ଚିବାର ଅଧିକାରକୁ ସୁରକ୍ଷା ପ୍ରଦାନ କରିବାରେ ଏହି ଯୋଜନା ବେଶ୍ ଫଳପ୍ରଦ ସାବ୍ୟସ୍ତ ହୋଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି, ଗତ ଦଶନ୍ଧି ମଧ୍ୟରେ ଲିଙ୍ଗଗତ ଅସମାନତା ବହୁ ପରିମାଣରେ ହ୍ରାସ ପାଇଛି। ଶିକ୍ଷା କ୍ଷେତ୍ରରେ କନ୍ୟା ସନ୍ତାନଙ୍କର ଅଂଶଗ୍ରହଣ ବୃଦ୍ଧି ପାଇଛି। କନ୍ୟା ସନ୍ତାନଙ୍କ ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରିବା, ଗୋଷ୍ଠୀଗତ ସମ୍ପୃକ୍ତି, ସଚେତନତା ଏବଂ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମଧ୍ୟରେ ସମନ୍ୱିତ ଭାବେ କାର୍ଯ୍ୟ କରିବାରେ ଏହି ଯୋଜନା ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବୋଲି ମନ୍ତ୍ରଣାଳୟ କହିଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ପୁରୀ ଗସ୍ତରେ ଯାଇ ନିକଟସ୍ଥ ରେଳ ଷ୍ଟେସନରେ ଚାଲୁଥିବା ନବୀକରଣ କାର୍ଯ୍ୟର ସମୀକ୍ଷା କରୁଛନ୍ତି। ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଷ୍ଟେସନର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ରାଜ୍ୟପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରେଳ ଷ୍ଟେସନରେ ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା, ରହଣି ପାଇଁ 100 ବିଶ୍ରାମ ଗୃହ ନିର୍ମାଣ କରାଯାଉଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ଓଡ଼ିଶାରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ପାଳନ ନେଇ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଆସନ୍ତା 20 ତାରିଖରେ ରାଇରଙ୍ଗପୁରଠାରେ ହେବାକୁ ଥିବା ସମାରୋହରେ ଯୋଗଦେଇ 4 ପ୍ରକଳ୍ପର ଉଦ୍ଘାଟନ ଓ 2 ପ୍ରକଳ୍ପର ଶିଳାନ୍ୟାସ କରିବେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ପୁଲିସ୍ ପକ୍ଷରୁ ଆସନ୍ତା 19-20 ତାରିଖରେ 150 ପ୍ଲାଟୁନ୍ ଫୋର୍ସ ମୁତୟନ ହେବା ନେଇ ପୂର୍ବାଞ୍ଚଳ ଡିଆଇଜି କହିଛନ୍ତି। ଗତକାଲି ରାଜ୍ୟରେ ବିଜେପି ସରକାର 2 ବର୍ଷ ପୂରଣ କରିଛି। ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ସହିତ ନୂତନ ଯୋଜନାର ମଧ୍ୟ ଘୋଷଣା କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆସନ୍ତାକାଲି ନନ୍ଦପଡ଼ାର ବାବା ବମ୍ବରାଡ଼ ବାଲୁଙ୍କେଶ୍ୱରଙ୍କ ପତ୍ରପେଣ୍ଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏନେଇ ଯାତ୍ରା କମିଟି ପକ୍ଷରୁ ଆଡ଼ମ୍ବର ସହକାରେ ପ୍ରସ୍ତୁତି ଚାଲିଛି। କନ୍ୟା ପିତାମାତାଙ୍କ ଘରେ ଆୟୋଜନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୀତଳଷଷ୍ଠୀ ଯାତ୍ରା ସମ୍ପର୍କରେ ଅଧିକ ସୂଚନା ଦେଉଛନ୍ତି ଆମ ସମ୍ବଲପୁର ସମ୍ବାଦଦାତା ଗୁଣମଣି ବିଶ୍ୱାଳ।
ଆସନ୍ତାକାଲିଠାରୁ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହେଉଛି। ନନ୍ଦପଡ଼ାର ବମରାଡ଼ ବାବା ବାଲୁକେଶ୍ୱରଙ୍କର ପତରପେଣ୍ଡି ବା ନିର୍ବନ୍ଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାବେଳେ 18 ତାରିଖ ଶୁଭଲଗ୍ନରେ ବିବାହ କାର୍ଯ୍ୟ ସମ୍ପନ୍ନ ହେବ। ପତରପେଣ୍ଡି ପରେ ଦେବନିମନ୍ତ୍ରଣ, ବରାନୁଗମନ ଓ କନ୍ୟା ବିଦାୟ ପରି କାର୍ଯ୍ୟକ୍ରମ ରହିଛି। ସେହିପରି 19 ତାରିଖ ମଧ୍ୟରାତ୍ରରୁ ମହାଆଳତୀ ପରେ ସମ୍ବଲପୁରରେ 16 ଘଣ୍ଟା ଧରି ନଗର ପରିକ୍ରମା କାର୍ଯ୍ୟକ୍ରମ ପ୍ରତିବର୍ଷ ପରେ ଅନୁଷ୍ଠିତ ହେବ। ସହରର ସମସ୍ତ ପଡ଼ାରୁ ଦେବଦମ୍ପତି ବାହାରି ନଗର ପରିକ୍ରମା କରି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ତେବେ ଶୀତଳଷଷ୍ଠୀ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କନ୍ୟା ପିତାମାତା ଘରେ ମଧ୍ୟ କିଣାବିକା ସରିଥିବା ବେଳେ କୁଣିଆ ଆସିବା ଆରମ୍ଭ ହେଲେଣି। ନନ୍ଦପଡ଼ା ପରି ଝାଡୁଆପଡ଼ା, ମୋଦିପଡ଼ା, ବୁଢ଼ାରଜା, ବଡ଼ବଜାର, ଠାକୁରପଡ଼ା ପ୍ରମୁଖ ଯାତ୍ରା କମିଟି ମଧ୍ୟ ପ୍ରସ୍ତୁତି ସାରିଲେଣି। ଏନେଇ ଶୀତଳଷଷ୍ଠୀ ଯାତ୍ରାର ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ସମୀର ବାବୁ କହିଛନ୍ତି,
ଦେଖୁନ୍ ଆମର ପତରପେଣ୍ଡି ଯାତ୍ରା ଯେନ୍ଟା କହୁଛୁ, ଷଷ୍ଠୀର ଏଇଟା ହଉଛି ମାତା ପାର୍ବତୀଙ୍କର ପତରପେଣ୍ଡି ଯାତ୍ରା। ତାପରେ ଆମର କାଲି ଗଲା ହଉଥିଲେ ପରଦିନ ହଉଛି ନୃସିଂହନିଉତା। ନୃସିଂହନିଉତା ଯାତ୍ରାରେ ନୃସିଂହ ମହାପୁରୁ ବାହାରି କରି ପ୍ରତ୍ୟେକ ଦେବାଦେବୀ ମନ୍ଦିରକେ ଯାଇକରି ନିଉତା ଦିଆହେସି ଯେ ସମସ୍ତେ ଶିବ ପାର୍ବତୀଙ୍କ ବାହାଘରରେ ଆସ। ସେଇ ହିସାବରେ ନିଉତା ଯାତ୍ରା ସରିଲା ପରେ 19 ତାରିଖ ଅଛେ ଆମର ବାହାଘର। ବାହାଘର ଆଗରୁ ଆମର ଗୋଟେ ସମ୍ବଲପୁର ନନ୍ଦପଡ଼ା ଶୀତଳଷଷ୍ଠୀ ଯାତ୍ରାର ଗୋଟେ ଅନନ୍ୟ ପରମ୍ପରା ଅଛେ, ସାକ୍ଷୀ ଗୋପୀନାଥ ଆଗମନ। ଆମର ସାକ୍ଷୀପଡ଼ା ସାକ୍ଷୀ ଗୋପୀନାଥ ମନ୍ଦିରରୁ ମହାପ୍ରଭୁ ଆସନ୍, ସେଟା ସାକ୍ଷୀ ଦେବାର ଲାଗି ଶିବ ପାର୍ବତୀଙ୍କର ବାହାଘରରେ ଶ୍ରୀକୃଷ୍ଣଙ୍କୁ ଡକା ହେସି ସାକ୍ଷୀ କରବାର ଲାଗି। ତାପରେ
ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ନାମରେ ଥିବା ତ୍ରୁଟି ସଂଶୋଧନ ପାଇଁ ଆସନ୍ତା 1 ମାସ ମଧ୍ୟରେ ପ୍ରକ୍ରିୟା ଆରମ୍ଭ ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ସମସ୍ତ ପ୍ରତିଷ୍ଠାନର ଶୁଦ୍ଧ ଲେଖନୀ ଏବଂ ଉଚ୍ଚାରଣ ନିଶ୍ଚିତ କରାଯିବ, ନାମକରଣରେ ଥିବା ଅସଙ୍ଗତି ଦୂର କରିବା ସହ ଭାଷା ଓ ଐତିହ୍ୟର ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦେବା ପାଇଁ ମନ୍ତ୍ରୀ ଶ୍ରୀ ପୂଜାରୀ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ପ୍ରତିଷ୍ଠାନଗୁଡ଼ିକର ନାମ ସଂଶୋଧନ ପାଇଁ କେନ୍ଦ୍ରକୁ ଚିଠି ଲେଖାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଅନ୍ତର୍ଜାତୀୟ ଯୋଗ ଦିବସ 2026 ଅବସରରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଗିନିଜ୍ ୱାର୍ଲଡ ରେକର୍ଡ ପାଇଁ ଗଣଯୋଗ ଅଭିଯାନ ଆସନ୍ତାକାଲି ସକାଳ 6:15 7:35 ପର୍ଯ୍ୟନ୍ତ ଆଭାସୀ ମାଧ୍ୟମରେ ଆୟୋଜିତ ହେବ। ଏହି ଅଭିଯାନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ ଟୋଲ୍ ଫ୍ରି ନମ୍ଘର 1800-315-7008 ଏକ ମିସ୍ଡ କଲ୍ କରି ଆଗ୍ରହୀ ବ୍ୟକ୍ତିମାନେ ନିଜର ନାମ ପଞ୍ଜୀକରଣ କରିପାରିବେ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ଦିନ ବନ୍ଦ ରହିବ। ରଜ ସଂକ୍ରାନ୍ତି ପାଇଁ ସରକାରୀ ଛୁଟି ଦିନକୁ ଦୃଷ୍ଟିରେ ରଖି ଏହି ନିଷ୍ପଭି ନିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଆଧାରରେ ଢେଙ୍କାନାଳ ଜିଲ୍ଲାରେ ମୋଟ 3,05,542 ଜଣ ହିତାଧିକାରୀ ଉପକୃତ ହେବେ। ଗଜପତି ଜିଲ୍ଲା କାଶୀନଗର ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଯୁକ୍ତଧାରା ପୋର୍ଟାଲ ସମ୍ପର୍କିତ ଅନୁଧ୍ୟାନ ବୈଠକ ଅନୁଷ୍ଠିତ ହୋଇଯାଇଛି। କାଶୀନଗର ବ୍ଲକ ଉନ୍ନୟନ ଅଧିକାରୀ ଡମ୍ବରୁଧର ମଲ୍ଲିକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ପୋର୍ଟାଲର ବ୍ୟବହାର ଓ ଏହାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଛନ୍ତି। ନୟାଗଡ଼ ଜିଲ୍ଲାରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସମବାୟ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତରାୟ ଯୋଗଦେଇ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର କାର୍ଯ୍ୟକାରିତା ଓ ସଫଳ ସମ୍ପର୍କରେ ଆଲୋଚନା କରିଛନ୍ତି। ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍ସ୍ଥିତ ଆଦିବାସୀ ପଡ଼ାଠାରେ 500 କ୍ଷମତା ବିଶିଷ୍ଟ ବହୁମୁଖୀ ହଲ୍କୁ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଉଦ୍ଘାଟନ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ସାମାଜିକ, ସାଂସ୍କୃତିକ ଓ ସମୁଦାୟ ଭିତ୍ତିକ କାର୍ଯ୍ୟକଳାପ ସହିତ ବିଭିନ୍ନ ସଭାସମିତି ବୈଠକ ଆଦି ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଶ୍ରୀମତୀ ମାଳବିକା ଦେବୀ କହିଛନ୍ତି। ଭଦ୍ରକ ଜିଲ୍ଲାର 7 ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଂକଳନ ସଂଶୋଧନ ଏସ୍ଆଇଆର୍ ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିବା ପରେ ବର୍ତ୍ତମାନ ଉତ୍ତର ଭାଗକୁ ଅଗ୍ରସର ହେଉଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ମୌସୁମୀ ପ୍ରଭାବରେ ଉତ୍ତର ଓଡ଼ିଶାରେ ଥିବା ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପାଗ ଅନୁକୂଳ ଥିବାରୁ ଆଗାମୀ 2-3 ଦିନ ମଧ୍ୟରେ ମୌସୁମୀ ବାୟୁ ରାଜ୍ୟର ଅଧିକାଂଶ ସ୍ଥାନକୁ ଅଗ୍ରସର ହେବାର ସମ୍ଭାବନା ରହିଛି। ସମ୍ବାଦ ଶେଷ ପୂର୍ବରୁ ପୁଣି ଥରେ ମୁଖ୍ୟ ସମ୍ବାଦ। କ୍ରୀଡ଼ା କ୍ଷେତ୍ରରୁ ଆରମ୍ଭ କରି ଦେଶର ଭବିଷ୍ୟତ ଗଠନରେ ଯୁବବର୍ଗଙ୍କ ଉତ୍ସାହପୂର୍ଣ୍ଣ ଯୋଗଦାନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା। ଜାତୀୟ ଶିକ୍ଷାନୀତି 2020 ଶିକ୍ଷା ବ୍ୟବସ୍ଥାରେ ନୂତନ ଦିଗନ୍ତ ସୃଷ୍ଟି କରିଛି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆସନ୍ତାକାଲି ଅନୁଷ୍ଠିତ ହେବ ପତରପେଣ୍ଡି ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗାମୀ 2-3 ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନକୁ ଅଗ୍ରସର ହେବା ନେଇ ପାଣିପାଗ କେନ୍ଦ୍ରର ଆକଳନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।